वासुदेवाय।
ॐ नमो भगवते वासुदेवाय।
ॐ नमो भगवते
वासुदेवाय।
हरे कृष्ण।
हरे कृष्ण।
उपस्थित भक्त सज्जन वृंद, मातृवृंद एवं पुजारी महाशय विशेष भावे मंदिर रे हमको से सुजोग दैछंती आनंदता कहवा तेणु ये हनुमान मंदिर आपण मैंने एकत्रित होती आज विशेष भाव भगवान जगन्नाथ सुवर्ण बेस होती जगन्नाथ बड़े सुभद्रा महाराणी तेणुकु आमर विशेष भाव उद्योगता अनुरोध था जगन्नाथ विशेष कहवाप जगन्नाथ रथजात्रा जगन्नाथ सुवर्ण बेस तेणु आम आज से विषय किसी क्या कह भगवान जगन्नाथ जगतर नाथ से जगतर नाथ समस्त से नाथ समस्त मालिक से किए जगन्नाथ। आम जो विभिन्न प्रकार अवतार मान से श्रवण करुचे जी भगवान रामजी कथा भगवान कृष्ण कथा भगवान पर अनेक अवतार सब आशव द्वित दशगीत रूप दशगीत रूप विषय वर्णना कर भगवान केतोड़े मीन रूप से आंकर लीला सब वर्णना करतोड़े सी कूर्म रूप से आसी क्रीड़ा करते सब वर्णना करते शुक्रदेव रूप से आसी पृथ्वी को उत्पन्न करते भगवान रामजी आसिले भगवान दशरथ कौशल्या पुत्र रूप से आसी लीला कले दीर्घा युग भगवान लीला करते विभिन्न युग में विभिन्न लीला सब रही जगन्नाथ पर की लीला जगन्नाथ के भी अवतार लेते तेनाली जगन्नाथ विषय विभिन्न विशेष स्कंद पुराण से वर्णना कर जगन्नाथ लीला विषय तेणु ये जगन्नाथ होती से ही ये कि कदाचित कालिंदी तट विभिन्न संगीत करो मुदाभी नारी मदन कमला साधन रूपो रमा शंभु ब्रह्मा मर पति गणेशाचित सदो जगन्नाथ जगन्नाथ स्वामी नयन पत्रगामी भवतु मे जगन्नाथ स्वामी नयन पत्रगामी भवतु मे जगन्नाथ शिवशन श्री भगवान कृष्ण कदाचित कालिंदी तट विभिन्न कालिंदी तटरे यमुना तटरे जो भगवान जो द्वापर युगर अंतिम भगवान कृष्ण आसी जो सब लीला करते श्री भगवान जगन्नाथ उपरे लीला पुरुषोत्तम क्षेत्र में चलती कालिंदी तट विभिन्न संगीत प्रभु विभिन्न भक्त मैंने सब संगीत नाद कर हरे कृष्णा 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 हरे 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 राम 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 हरे मुदा भगवान से आनंद होती भक्त भगवान गुणगान करती भगवान से आनंद हो जाती भगवान मत भक्त गुणगान करती भाव भक्त और भगवान भितर चले प्रतिजोगिता चले भक्त कहते प्रभु आपण आम नाथ कि भगवान कहते भक्त तुम मोर बहुत प्रिय गर्वपीता विभिन्न स्थान कहे मत भक्त पूजा पूजाधिक भगवान ठारू भगवान भक्त पूजा अधिका आमर पद्मपुराण से शिवजी कौन से कथा पार्वती देव पचारे भगवान शिवजी को प्रभु किए सब आराध्य श्रेष्ठ आराध्य किए तेरु शिवजी कौन आराधना नाम सर्वेशा विष्णु आराधना परम जिते आराधना अच्छी सब श्रेष्ठ आराधना हो विष्णु आराधना किंतु तस्मान परम तरम देवी हे देवी
ତାଙ୍କଠାରୁ ମଧ୍ୟ ଆହୁରି ଉନ୍ନତ ଆରାଧନା ଅଛି। ସେ କିଏ ତଦିୟାନା ସମର୍ଚ୍ଚନ ତଦିୟାନା ତଦିୟାନା କହିଲେ ଭଗବାନଙ୍କୁ ଯେଉଁମାନେ ଭକ୍ତ ତାଙ୍କର ପୂଜା ହେଉଛି ସବୁଠୁ ଶ୍ରେଷ୍ଠ ତଦିୟାନା ସମର୍ଚ୍ଚନ। ତେଣୁ ଜାଣୁ ଭଗବାନ ତାଙ୍କର ଭକ୍ତମାନଙ୍କୁ ମଧ୍ୟ ଗୁଣଗାନ କରନ୍ତି। ଏଇଭଳି ଭାବରେ ସଙ୍ଗୀତର ଆସର ଚାଲିଥାଏ ଯମୁନା ନଦୀ ତଟରେ। ଭାଗବତରେ ବର୍ଣ୍ଣନା କରାଯାଇଛି ଭଗବାନ କ୍ରୀଡ଼ା ଯେତେବେଳେ ଭଗବାନ ପ୍ରବେଶ କରୁଛନ୍ତି ବୃନ୍ଦାବନେ ପ୍ରବେଶ କରୁଛନ୍ତି ଗୀତ କୀର୍ତ୍ତି ତାଙ୍କର ସାଙ୍ଗ ବାଳକମାନେ ତାଙ୍କର ଗୀତ ଗାନ କରନ୍ତି। ଏହିଭଳି ଭାବରେ ଭଗବାନ ବୃନ୍ଦାବନ ପ୍ରବେଶ କରିବାର ବହୁତ କ୍ରୀଡ଼ା ରହିଛି। ତେଣୁ କଦାଚିତ କାଳିଙ୍ଗୀ ତଟ ବିଭିନ୍ନ ସଙ୍ଗୀତ ପ୍ରଭୋ ମୁଦାଭିରି ନାରୀ ବଦନ କମଳା ସ୍ୱାଦ ମହିବ ଭଗବାନ ତାଙ୍କର ପ୍ରିୟ ଭକ୍ତ ଏବଂ ଭକ୍ତାମାନଙ୍କର ସେ ତାଙ୍କର ଭକ୍ତିକୁ ଆସ୍ୱାଦନ କରନ୍ତି। ନାରୀ ବଦନ କମଳା ସ୍ୱାଦ ମଧୁବ କମଳା ଲକ୍ଷ୍ମୀ ଦେବୀ। ତେଣୁ ଇଏ ଗୋପୀମାନେ ସବୁ ପ୍ରକୃତରେ ସେ ଲକ୍ଷ୍ମୀ ଗୋପୀମାନେ ତାଙ୍କ ପାଖକୁ ଲକ୍ଷ୍ମୀ ଆସିଛନ୍ତି। ରମା ଶମ୍ଭୁ ବ୍ରହ୍ମା ମରପତି ଗଣେଶାର୍ଚିତ ପଦ ସମସ୍ତେ ଭଗବାନଙ୍କ ଆରାଧନା କରନ୍ତି। ସେ ଭଗବାନ ଜଗତପତି ସେ ଜଗତର ନାଥ ଯାହାଙ୍କ ଉପରେ ଆଉ କେହି ନାହାନ୍ତି ସିଏ ହେଉଛନ୍ତି ଜଗନ୍ନାଥ। ତେଣୁ ଜଗନ୍ନାଥ ସ୍ୱାମୀ ନାୟକ ସିଏ ଆମକୁ ବାଟ ବତେଇବେ କେଉଁ ପଟେ ଆମେ ଯିବାକୁ ପଡ଼ିବ। ଆମେ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ଏ ଲୀଳା ଭଗବାନଙ୍କର ଯେଉଁ ରହୁଛି ଭଗବାନଙ୍କ ପ୍ରକୃତରେ ତାଙ୍କର ଲୀଳା ସବୁ ରହୁଛି ସେ ଜଗତର ଲୀଳା। ସେ ଭୌତିକ ଜଗତକୁ ତାଙ୍କର କୌଣସି କାର୍ଯ୍ୟ ନଥାଏ ଭୌତିକ ଜଗତରେ। ଏ ଭୌତିକ ଜଗତ ଆମ ପାଇଁ ସେ କରିଛନ୍ତି। ଆମେ ଚାହୁଁଛେ ଭଗବାନ ଯେଉଁଭଳି ଭାବରେ ଉପଭୋଗ କରି ଆମେ ମଧ୍ୟ ଚାହୁଁଛେ ସେଇଭଳି ଭାବରେ ଉପଭୋଗ କରିବା ପାଇଁ, କିନ୍ତୁ ଆମର ଉପଭୋଗ କରିବାର କ୍ଷମତା ନାହିଁ। ତେଣୁ ଭଗବାନ ବ୍ୟବସ୍ଥା ଏ ମାୟିକ ଜଗତ ସୃଷ୍ଟି କରିଛନ୍ତି। ମାୟା ଜଗତ ଉର୍ଦ୍ଧ ମୂଳ ମନ ଶାଖ ଅଶ୍ୱଥମ ପ୍ରାଉଢ ଅଭ୍ୟାନ ଏ ଭୌତିକ ଜଗତ ଏଭଳି ବୃକ୍ଷ ଯାହାର ମୂଳ ସବୁ ଉର୍ଦ୍ଧକୁ ଶାଖା ପ୍ରଶାଖ ସବୁ ନିମ୍ନକୁ। ଯେଭଳି ଭାବରେ ଆମେ ଦେଖିବା ଗୋଟେ ଜଳାଶୟରେ ବନ୍ଧ ପୁଷ୍କରିଣୀ ଇତ୍ୟାଦିରେ ଯେଉଁ ଗଛ ରହିଛି ବନ୍ଧରେ ସେ ଗଛ ଯେତେବେଳେ ଜଳରେ ଦେଖିବା ତାର ପ୍ରତିଫଳନ ଓରଟା ଦେଖାଯିବ। ତେଣୁ ଭୌତିକ ଜଗତ ହେଉଛି ସେଇଭଳି ଭାବରେ ଏଠି ଭଗବାନଙ୍କର କୌଣସି କାର୍ଯ୍ୟ ନାହିଁ ସେ ତାଙ୍କର ଲୀଳା ଚାଲିଛି ସେଠି ଜଗତରେ ସବୁବେଳେ ପାଇଁ। କିନ୍ତୁ ଭକ୍ତମାନଙ୍କୁ ଉଦ୍ଧାର କଥିତ ଭାବନ ସେ ଭଗବାନ ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଆସନ୍ତି। ଥରେ ଆକବର ରାଜା ସେ ଜାଣିଥିବେ ଆପଣମାନେ ଆକବର ତାଙ୍କର ବହୁତ ନବରତ୍ନ ଥିଲେ ବହୁତ ବୁଦ୍ଧିମାନ ସବୁ ବ୍ୟକ୍ତି ସବୁ ଥିଲେ ତାଙ୍କର ରାଜସଭାରେ। ବୀରବର ଜଣେ ଥିଲେ ବୀରବର ଜଣେ ବିଦୂଷକ ବହୁତ ସୁନ୍ଦର ସୁନ୍ଦର କଥା କୁହନ୍ତି ବହୁତ ଜ୍ଞାନୀ ସେ ବହୁତ ହାସ୍ୟ ମଧ୍ୟ ରାଜାଙ୍କୁ ବହୁତ ଆନନ୍ଦ ପ୍ରଦାନ କରନ୍ତି। ଥରେ ପଚାରିଲେ ତୁମର ଯେଉଁ ଭଗବାନ ଇ ଭଗବାନ କ'ଣ କାହିଁକି ଆସନ୍ତି ଭୌତିକ ଜଗତକୁ କାହିଁକି ସେ ଆସନ୍ତି। ତେଣୁ ବୀରବର କିଛି କହିଲେ ନାହିଁ ଗୋଟେ ବ୍ୟବସ୍ଥା କଲେ ଏଭଳି ଭାବରେ ଗୋଟେ ଥର ଯମୁନା ନଦୀରେ ବିହାର କରୁଛନ୍ତି ଗଙ୍ଗାରେ ଦିଲ୍ଲୀ ଦିଲ୍ଲୀର କଥା ବର୍ଷହା ସେ ନୌକାରେ ସବୁ ପାର୍ଶ୍ୱମାନଙ୍କ ସହିତ ବିହାର ଚାଲିଛି। ଇଏ କ'ଣ କରିଥିଲେ ବୀରବର ଆକବରଙ୍କ ଗୋଟେ ଛୋଟ ପିଲାଟେ ଥିଲା ବହୁତ ପିଲା ପିଲି ଥିଲେ ତାଙ୍କୁ ଛୋଟ ପିଲା ଅଛି ସେମାନେ ପିଲାମାନେ ସେ ସେଇଭଳି ଗୋଟେ ପ୍ରତିମୂର୍ତ୍ତି ଗଢ଼େଇଲେ ଛୋଟ ପିଲା ଯେଉଁଭଳି ଭାବରେ ଖାଇଥିଲେ ସେଇଭଳି ଭାବରେ ହେବ। ତେଣୁ ଯେତେବେଳେ ଯାଉଛନ୍ତି ଯମୁନା ନଦୀରେ ବିହାର ଚାଲିଛି ଆକବରଙ୍କୁ ଦେଖେଇକିରି ସେ ପିଲାଟିକୁ ପକେଇଦେଲେ ଜଳରେ ପକେଇଦେଲେ ଆକବର ଯେତେବେଳେ ଦେଖିଲେ ମୋର ପୁଅ ପଡ଼ିଗଲେ ଜଳରେ ଡେଇଁ ପଡ଼ିଲେ ତେଣୁ ଯେତେବେଳେ ଦେଖିଲେ ପ୍ରକୃତରେ ଏଇଟା ତାଙ୍କ ପୁଅ ନୁହଁ ଏଇ ଗୋଟେ ପ୍ରତିମୂର୍ତ୍ତି ଗୋଟେ ଖେଳନା ବୀରବର ପ୍ରକାର ବହୁତ କ୍ରୋଧ ପ୍ରକାଶ କଲେ ତେଣୁ ମୋ ସାଙ୍ଗରେ ଯାହାପନାକୁ ସେମାନେ ଥଟା କରୁଛ ନା ପ୍ରଭୁ ଯାହାପନା ଆପଣ ଯେଉଁ କହନ୍ତି ଆପଣଙ୍କର ଏତେ ସବୁ ସୈନ୍ୟ ସାମନ୍ତ ଥିଲେ ନିର୍ଦ୍ଦେଶ ଦେଇପାରିଥାନ୍ତେ ତ ଆପଣ ପୁଅକୁ ଉଦ୍ଧାର କଲେ ଆପଣ କାହିଁକି ଦେଇପାରିଲେ। ସେଇଭଳି ଭାବରେ ଭଗବାନ ଆମେ ସବୁ ତାଙ୍କର ସନ୍ତାନ ମଣିମାଂସ ଜୀବ ଲୋକେ ଜୀବ ବହୁତ ସନାତନ ଆମେ ସବୁ ତାଙ୍କର ସନ୍ତାନ ତେଣୁ ଆମର କନ୍ଫିଡେନ୍ସ ରହିପାରନ୍ତି ନାହିଁ। ବହୁତ ଜଣ ଆସନ୍ତି, ଯୁଗେ ଯୁଗେ ଆସନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ରାମୀଣ ଭକ୍ତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନଂ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମଭାମି ଯୁଗେ ଯୁଗେ। ଭଗବାନ ପ୍ରତି ଯୁଗରେ ଆସନ୍ତି। ଭୌତିକ ଜଗତରେ ସବୁ ଧର୍ମର ଗ୍ଲାନି ହୁଏ, ଧର୍ମର ଗ୍ଲାନି ହେଲା ମାନେ ଅଧର୍ମର ଉତ୍ଥାନ ହେବ। ତେଣୁ ଭଗବାନ ପ୍ରତି ଯୁଗରେ ଆସି ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି, ପରିତ୍ରାଣାୟ ସାଧୁନା ହେବେ, ବିନାଶାୟ ଚ ଦୁଷ୍କୃତା ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଦୁଷ୍କୃତ ତାଙ୍କୁ ବିନାଶ କରନ୍ତି ଭଗବାନ, ଏବଂ ଧର୍ମ ସ୍ଥାପନ କରନ୍ତି। ତେଣୁ ଭଗବାନ ଯେତେବେଳେ ଆସିଥିଲେ, କୃଷ୍ଣ ଆସିଥିଲେ, ତେଣୁ ତାଙ୍କର ସବୁ ଯେଉଁ ଲୀଳା ଚାଲିଥିଲା ସେ ଲୀଳା ବର୍ତ୍ତମାନ ଚାଲିଛି। ବର୍ତ୍ତମାନ ଜଗନ୍ନାଥ ରୂପରେ ସେଇ ଜଗନ୍ନାଥ ସିଏ କିଭଳି ରୂପ ଧାରଣ କଲେ ଜଗନ୍ନାଥ, ତେଣୁ ବହୁତ ବଡ଼ ପ୍ରସଙ୍ଗ ରହିଛି, ଆମେ ସଂକ୍ଷେପରେ ଆପଣ କହିବା। ତେଣୁ ଭଗବାନ ଯେଉଁ ଲୀଳା ରହିଛି ଭଗବାନ କୃଷ୍ଣଙ୍କର, ତାକୁ ତିନି ଭାଗରେ ବିଭକ୍ତ କରାଯାଇଛି ଭଗବାନଙ୍କ ଲୀଳା। ଆପଣ ଜାଣିଥିବେ ଭଗବାନ ଯେତେବେଳେ ଆବିର୍ଭାବ ହେଲେ, ଭଗବାନଙ୍କ ଆବିର୍ଭାବ ଟିକେ ଆସିବ ଅଗଷ୍ଟ ମାସ ପଡ଼ିବ, ଭାଦ୍ର ମାସ କୃଷ୍ଣ ଅଷ୍ଟମୀ ତିଥିରେ, କୃଷ୍ଣ ଜନ୍ମାଷ୍ଟମୀ ତିଥିରେ ଭଗବାନଙ୍କ ଆବିର୍ଭାବ ହୋଇଛି। ଭଗବାନ ଯେତେବେଳେ ଆବିର୍ଭାବ ହେଲେ କଂସର ବନ୍ଦିଶାଳରେ ଆବିର୍ଭାବ ହେଲେ, ତେଣୁ ଯେତେବେଳେ ଆବିର୍ଭାବ ହେଲେ ତାଙ୍କର ପିତାମାତା ବନ୍ଦୀ ଅବସ୍ଥାରେ ଥିଲେ, ମଥୁରାର ବନ୍ଦୀ ଗୃହରେ ଥିଲେ। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ଛୋଟ ପିଲା ଯେମିତି ଜନ୍ମ ହୁଅନ୍ତି ସେଭଳି ସେ ଆସିନଥିଲେ ଭଗବାନ, ସେ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ, ଚତୁର୍ଭୁଜ ରୂପ ଧାରଣ କରିଥିଲେ। ଭାଗବତ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅଦ୍ଭୁତ ବାଳକ ଅଭୁଜ ଇକ୍ଷଣ ଅଦ୍ଭୁତ ବାଳକ ସେ ଭଗବାନ, ଅଦ୍ଭୁତ ବାଳକ ବହୁତ ସୁନ୍ଦର ରୂପ ତାଙ୍କର ପଦ୍ମ ନୟନ ଭଳି ରହିଛି, ଅମ୍ବୁଜ ଇକ୍ଷଣ ଚତୁର୍ଭୁଜ ଚତୁର୍ଭୁଜ ଧାରଣ କରି ଶଙ୍ଖ ଚକ୍ର ଗଦା ଧାରଣ କରିଛନ୍ତି, ପିତାମ୍ବର ପରିଧାନ କରିଛନ୍ତି, ବିଭିନ୍ନ ଅଳଙ୍କାର ସବୁ ଧାରଣ କରିଛନ୍ତି। ଶିବସ୍ୟ ଲକ୍ଷ୍ମ ଭଗବାନଙ୍କ ପକ୍ଷ ଦେଶରେ ଶିବସ୍ୟ ଚିହ୍ନ ରହିଛି, ଗଡ଼ସୌଟି କୌଶୁଭ କୌଶୁଭ ଗଡ଼ରେ ସୁଧ ପାଉଛି, ଏଭଳି ଭାବେ ଭଗବାନ ଆବିର୍ଭାବ ହୋଇଥିଲେ ମଥୁରାର ବନ୍ଦିଶାଳରେ। ତେଣୁ ଯେତେବେଳେ ଭଗବାନ ଆବିର୍ଭାବ ହେଲେ ତାଙ୍କର ପିତାମାତା ସିଏ ତାଙ୍କୁ ସ୍ତୁତି କଲେ, ଭଗବାନ ସ୍ତୁତି କରିଛନ୍ତି, ପିତାମାତା ବସୁଦେବ ଦେବକୀ ସ୍ତୁତି କରିଛନ୍ତି। ସ୍ତୁତି କଲା ପରେ ଭଗବାନ କହିଛନ୍ତି ଯେ କ'ଣ ପାଇଁ ସେ ଏଇ ରୂପରେ ଆବିର୍ଭାବ ହେଇଛନ୍ତି। ବହୁତ ବର୍ଷ ତଳେ ଭଗବାନଙ୍କୁ ଆସିଥିଲେ, ଏ ବହୁତ ବଡ଼ କଥା ରହିଛି। ହେଲେ ଆମେ ଜାଣିବା ପ୍ରଥମ ମନ ଯେଉଁ ରହୁଛନ୍ତି ସ୍ୱାମୀ ଓ ମନ, ସେହି ସମୟରେ ଏ ବସୁଦେବ ଏବଂ ଦେବକୀ ଏଠି ସୁତପା ଏବଂ ରୋଶ୍ମୀ ଏମାନେ ଦୀର୍ଘ 12,000 ବର୍ଷ ଧରି ତପସ୍ୟା କରିଥିଲେ ଭଗବାନ ପୁତ୍ର ରୂପରେ ପ୍ରାପ୍ତ ହେବା ପାଇଁ। ତେଣୁ ଏହି ରୂପରେ ଭଗବାନ ସେହି ସମୟରେ ଆବିର୍ଭାବ ହୋଇଥିଲେ। ତେଣୁ ସେମାନେ ପ୍ରାର୍ଥନା କରିଥିଲେ, ପ୍ରଭୁ ଆପଣ ଆମ ପୁତ୍ର ହୁଅନ୍ତୁ, ଆପଣଙ୍କର ପୁତ୍ର ଆମକୁ ପ୍ରଦାନ କରନ୍ତୁ। ତେଣୁ ଭଗବାନଙ୍କ ପୁତ୍ର କିଏ, ଭଗବାନଙ୍କ କିଏ ହେଇପାରିବ, ଭଗବାନ ଅସମର୍ଦ୍ଧ ବସ୍ତୁ, ତାଙ୍କ ସହିତ କିଏ ସମାନ ହେଇପାରିବ ନାହିଁ, ଆଉ ତାଙ୍କ ଉର୍ଦ୍ଧ କଥା କ'ଣ କହିବା। ତେଣୁ ଭଗବାନ ନିଜେ ଆସିଲେ, ତିନି ଥର ଆସିଲେ ତାଙ୍କ ପୁତ୍ର ରୂପରେ। ସେହି ଜନ୍ମରେ ସେ ଭଗବାନ କୃଷ୍ଣ ଏବଂ ସୁତପାଙ୍କ ପୁତ୍ର ରୂପରେ ଆସିଥିଲେ, ସେ ହେଉଛନ୍ତି କୃଷ୍ଣ ଗର୍ଭା, ଯିଏକି ଧ୍ରୁବ ଯେତେବେଳେ ଭଗବାନ ପ୍ରାପ୍ତ ହେବା ପାଇଁ ତପସ୍ୟା କରୁଥିଲେ, ବିରାଟ ରାଜ୍ୟ ପ୍ରାପ୍ତ ହେବା ପାଇଁ ତପସ୍ୟା କରୁଥିଲେ, ସେହି ଭଗବାନ କୃଷ୍ଣ ଗର୍ଭ ସେଠି ଉପସ୍ଥିତ ହୋଇଥିଲେ। ଦ୍ୱିତୀୟ ଥର ଭଗବାନ ଆସିଲେ ବାମନ ରୂପରେ, କଶ୍ୟପ ଏବଂ ଅଦିତିଙ୍କ ପୁତ୍ର ରୂପେ ଆସିଲେ, ଏବଂ ତୃତୀୟ ଥର ଭଗବାନ ଏଇ ବସୁଦେବ ଏବଂ ଦେବକୀଙ୍କ ପୁତ୍ର ରୂପେ ଆସିଛନ୍ତି, ଏବଂ ସେ କହିଲେ ତାଙ୍କ କଥା ପୂର୍ବ କଥା ସେ ମନେ ପକାଇଦେଲେ। ତେଣୁ କହିଲେ, ତମେ ଯଦି ଭୟ କରୁଛ, କଂସକୁ ଭୟ କରୁଛ, ତାହେଲେ ମୋତେ ନେଇକି ବୃନ୍ଦାବନ ଛାଡ଼ି ଦିଅ। ତେଣୁ ଭଗବାନଙ୍କର ବୃନ୍ଦାବନ ଲୀଳା ଆରମ୍ଭ ହେଲା, ନନ୍ଦ କି ଆନନ୍ଦ ଭୟ ଉଦୟ କନିଆ ଲାଲ କି রাতে 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 অধরে ভগবান আবির্ভাব হয়েছিলেন, সেই অধরে ভগবান ট্রান্সফর হলে মথুরার বৃন্দাবন আসি পৌঁছি গলে তাপর দিন সকালে ভগবানকর নন্দ উৎসব আরম্ভ হল। ভগবানকর ভগবান পাখে দশ বর্ষ সাত মাস সতেরো দশ বর্ষ সাত মাস আর কিছু দিন সেটি ডেলা করেছিল বৃন্দাবনের পাখাপাখি এগার বর্ষটা ডেলা করে তেমন এগার বর্ষ কালে ভগবান বহু ক্রীড়া সব করে অনেক ক্রীড়া হয়েছে
বৃন্দাবন
ভগবান বলি হত্যা করি পশু কিন্তু নারদমণি ব্যবস্থা করেদেলে নারদমণি নারদমণি দেখলে ভগবান চাচ্ছি বৃন্দাবন সে চিন্তা করুনা মথুরা কথা তেমন যাই কংস পাইগলে কংস এই যে তুমি খোঁজুছ তোমার অষ্টম গর্ভ কি কন্যা নুহ সে জন পুত্র সে পুত্র নন্দক পুত্র রূপে কৃষ্ণ সে হচ্ছে বসুদেব পুত্র তেমন ভগবান আনিয়া পাই ব্যবস্থা করাগলা সুন্দর রথ করাগলা রথ সুবর্ণ রথ যে রথরে কৃষ্ণ বলরাম আসলে বৃন্দাবন মথুরাকে আসলে মথুরা লীলা চালা পাখাপাখি চৌদ বর্ষ প্রতিবর্ষ কংস কংসুক হত্যা কলে ভগবান কংসুক হত্যা কলা পরে কংসর যে শ্বশুর জরাসন্দ প্রতিবর্ষ তেইশ অক্ষণ আনকি আক্রমণ করুলা মথুরা উপরে এবং ভগবান কৃষ্ণ বলরাম সমস্ত হত্যা করুলে জরাসন্ধ ছাড়ি দেলে আঠার থর এইভাবে তারপরে ভগবান পড়াই গলে রণরু রণচোর বলে তাঁর নাম হল ভগবান যুদ্ধর পলায়ন কলে ভগবান রণচোর নামে প্রসিদ্ধ হয়ে গেলে তেমন এইভাবে ভাবে পঁচিশ বর্ষ কাল এগার বর্ষ বৃন্দাবনরে চৌদ বর্ষ মথুরারে আহে বর্ষর ঊর্ধ্ব ভগবান দ্বারকারে ক্রীড়া করে দ্বারকা লীলা করেছি ষোল হাজার ଶହେ ଆଠ ରାଣୀ ବିବାହ କରିଥିଲେ ଭଗବାନଙ୍କ ଲୀଳା ବୁଝିବା ପାଇଁ ଦଶମ ସ୍କନ୍ଧରେ ନବେଟି ଅଧ୍ୟାୟ ବର୍ଣ୍ଣନା କରାଯାଇଛି ନବେଟି ଅଧ୍ୟାୟରେ ଭଗବାନଙ୍କ ଲୀଳା ସବୁ ରହିଛି ଆମେ ନବେ ମିନିଟ୍ ମଧ୍ୟ କହିବା ନାହିଁ କଥା ଯାହା ହଉ ଭଗବାନଙ୍କ ଲୀଳାକୁ ଏଇଭଳି ଭାବରେ ବିଭକ୍ତ କରାଯାଏ ଗୋଟେ ଦ୍ୱାରକା ଲୀଳା ଗୋଟେ ମଥୁରା ଲୀଳା ଏବଂ ବୃନ୍ଦାବନ ଲୀଳା କହିଲେ ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ ମଥୁରାରେ ପୂର୍ଣ୍ଣତର ଏ ବୃନ୍ଦାବନରେ ସେ ହେଉଛି ପୂର୍ଣ୍ଣତମ ଭଗବାନ ତେଣୁ ଏଇ ଯୋଉ ଭଗବାନଙ୍କର ଯୋଉ ବୃନ୍ଦାବନ ଲୀଳା ସେ ଭୁଲି ପାରନ୍ତି ନାହିଁ ପ୍ରକୃତରେ ଭଗବାନ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ ଶାସ୍ତ୍ରରେ ବର୍ଣ୍ଣନା କରି ବୃନ୍ଦାବନ ପରିତ୍ୟଜ୍ୟ ପାଦ ନେକର ନା ଗଚ୍ଛନ୍ତି ବୃନ୍ଦାବନ ତ୍ୟାଗ କରି ସେ କୁଆଡ଼େ ଯାଆନ୍ତି ନାହିଁ କିନ୍ତୁ ପ୍ରକଟ ରୂପରେ ଭଗବାନ ବୃନ୍ଦାବନ ତ୍ୟାଗ କରି ଚାଲିଗଲେ ଗୋପୀ ମାନେ କ୍ରନ୍ଦନ କରୁଥିଲେ, ଗୋବିନ୍ଦ ଦାମୋଦର ମାଧବ କହି କ୍ରନ୍ଦନ କରୁଥିଲେ। ଭଗବାନଙ୍କୁ ଆଶ୍ୱାସନ ଦେଲେ, ସାନ୍ତ୍ୱନ ଦେଲେ, ମୃତ ହାତରେ କବର ପଠେଇଲେ, ଆସ୍ତେ 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 ମୁଁ ଆସିଲି ଏଇ ଭରସା ଦେଲେ ତାଙ୍କୁ। କିନ୍ତୁ ଭଗବାନ ଆଉ ଆସିଲେ ନାହିଁ, ପଠେଇଲେ ଭଗବାନ ମଥୁରାକୁ ଗଲେ, ମଥୁରାରେ ବିଭିନ୍ନ କାର୍ଯ୍ୟ ରହିଗଲା। ଉଦ୍ଧବକୁ ପଠେଇଲେ, ବୃନ୍ଦାବନକୁ ଉଦ୍ଧବ ସନ୍ଦେଶ ପ୍ରଦାନ କରିକି ପଠେଇଥିଲେ, କିନ୍ତୁ ତଥାପି ଭଗବାନ ଗଲେ ନାହିଁ। ପୁଣି ବଳରାମକୁ ପଠେଇଲେ, ବଳରାମ ତାପରେ ଗଲେ, ବଳରାମ ମଧ୍ୟ ଗଲେ ଭଗବାନ ବୃନ୍ଦାବନରେ। ଭଗବାନ ମଧ୍ୟ ବଳରାମ ରହିଲେ କେତେ ମାସ ରହି ବୃନ୍ଦାବନ ଦାସଙ୍କୁ ସାନ୍ତ୍ୱନ ଦେଲେ, କହିଲେ ମୁଁ ପଠେଇବି କୃଷ୍ଣଙ୍କୁ ପଠେଇବି, ଉଦ୍ଧବ କହିଲେ କୃଷ୍ଣଙ୍କୁ ପଠେଇବି, ବଳରାମ କହିଲେ କୃଷ୍ଣଙ୍କୁ ପଠେଇବି, କୃଷ୍ଣ କହିଲେ ନାହିଁ। ତେଣୁ କୃଷ୍ଣ ଆଜି ସବୁବେଳେ ଚିନ୍ତା କରୁଛନ୍ତି, ଦ୍ୱାରକା ଥାଇକି 16,108 ରାଣୀ ତାଙ୍କର ରହିଛନ୍ତି, 16,108 ରାଣୀ, 16,108 ରାଣୀଙ୍କର ଗୋଟିଏ ଗୋଟିଏ ମହଲ ରହିଛି, ବିରାଟ ବିରାଟ ମହଲ, ସବୁ ମୋତି ମାଣିକ ସବୁ ରହିଛି, ବହୁତ ଐଶ୍ୱର୍ଯ୍ୟ, ସେମାନେ ସବୁ ଲକ୍ଷ୍ମୀ, ଗୋଟିଏ ଗୋଟିଏ ଲକ୍ଷ୍ମୀ ସେମାନେ ସବୁ, ଏବଂ ସେମାନେ ଭଗବାନଙ୍କର ନିଜେ ସେବା କରନ୍ତି। ତାଙ୍କର ବହୁତ ସେବକ ସେବିକା ସବୁ ଅଛନ୍ତି, କିନ୍ତୁ ତାଙ୍କ ଦ୍ୱାରା ସେବା କରନ୍ତି ନାହିଁ। କୃଷ୍ଣଙ୍କର ନିଜେ ରୋଷେଇ କରନ୍ତି, ତାଙ୍କୁ ଖାଇବାକୁ ଦିଅନ୍ତି, ତାଙ୍କୁ କ'ଣ ତାଙ୍କର ବିଭିନ୍ନ ପ୍ରକାର ସେବା କରନ୍ତି ନିଜେ। 16,108 ଭଗବାନ ଯୋଗୁଁ ବିସ୍ତାର କରିଥିଲେ, 16,108 ଏବେ ବିସ୍ତାର କରିଥିଲେ, କିନ୍ତୁ ସବୁବେଳେ ସେ ଚିନ୍ତା କରୁଛନ୍ତି ରାଧାରାଣୀଙ୍କ ବିଷୟରେ। ରାତିରେ ଶୋଇଥିଲା ବେଳେ ମଧ୍ୟ ତାଙ୍କର ଯେ ପାଠରାଣୀ ହେଉଛନ୍ତି ରୁକ୍ମିଣୀ, ତାଙ୍କୁ ତାଙ୍କ ପାଖରୁ ତାଙ୍କୁ ଡାକିଲା ବେଳେ ରାଧା ବି ଡାକି ଦିଅନ୍ତି, ଗୋପୀ ବି ଡାକି ଦିଅନ୍ତି ଏହିଭଳି କାଳରେ। ରାତିରେ ଶୋଇଥିଲା ବେଳେ ବେଳେବେଳେ ହୁଅନ୍ତି, ରାଧେ ରାଧେ, ଗୋପୀ ଗୋପୀ ଏଭଳି ଭାବରେ ବେଳେବେଳେ ହୁଅନ୍ତି। ତେଣୁ ଗୋଟେ ଥର କୃଷ୍ଣଙ୍କର ଆଉ ଚେତା ଆସୁନାହିଁ, ସେ ମୂର୍ଚ୍ଛା ହେଇଯାଇଛନ୍ତି, ବୃନ୍ଦାବନ କଥା ଚିନ୍ତା କରି ମୂର୍ଚ୍ଛା ହେଇଯାଇଛନ୍ତି। ତେଣୁ ବ୍ରଜବାସୀମାନଙ୍କର ଏ ଦ୍ୱାରକାରେ ସମସ୍ତଙ୍କ ଚିନ୍ତା ପଡ଼ିଗଲା। ନାରଦମୁନି ଆସି ପହଞ୍ଚିଗଲେ, ନାରଦମୁନି କହିଲେ ଇଏ ବର୍ତ୍ତମାନ ଏ ଯେଉଁ ରହିଛନ୍ତି ମୂର୍ଚ୍ଛା ଅବସ୍ଥାରେ ରହିଛନ୍ତି, ଏ ଭାବ ଏ ଜଗନ୍ନାଥଙ୍କ ରୂପ ଧାରଣ କରିଛନ୍ତି, ଜଗନ୍ନାଥଙ୍କ ରୂପ ଧାରଣ କରିଛନ୍ତି, ଇଏ ହେଉଛି ଅଷ୍ଟଶାସ୍ତ୍ରିକ ବିକାର। ଆପଣମାନେ ଭକ୍ତି ରାଜ୍ୟରେ ଯେତେବେଳେ ଅଗ୍ରସର ହେବେ, ଭକ୍ତି ଏ ଅପବର୍ତ୍ତ ରାସ୍ତା, ଏ ଭୌତିକ ଜଗତ ହେଉଛି ପବର୍ତ୍ତ ରାସ୍ତା, ଏଠି ସମସ୍ତେ ପରିଶ୍ରମ କରନ୍ତି, ପରିଶ୍ରମ କଲେ ପାଟିରୁ ଫେଣ ବାହାରିବ, କିନ୍ତୁ ଏତେ ପରିଶ୍ରମ କରି ମଧ୍ୟ ସବୁ ବ୍ୟର୍ଥ ହେଇଯାଏ, କଫ ବଭ ମ ହେଉଛି ପବର୍ତ୍ତ। ସମସ୍ତଙ୍କର ଭୟ ରହିଛି ଏବଂ ମହରେ ସମସ୍ତଙ୍କ ମୃତ୍ୟୁ, ପବର୍ତ୍ତ ରାସ୍ତା, ଭୌତିକ ଜଗତ ହେଉଛି ପବର୍ତ୍ତ ରାସ୍ତା, କିନ୍ତୁ ଭୌତିକ ଜଗତରେ ଭାବରୁ ଅପବର୍ଗ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି ଭଗବାନ। ଆମେ ବର୍ତ୍ତମାନ ଅପବର୍ଗ ରାସ୍ତା ରହିଛେ, ଅପବର୍ଗ କହିଲେ ଯେଉଁଠି ପରିଶ୍ରମ ନାହିଁ, ଫଳପେଣ ନାହିଁ, ବ୍ୟର୍ଥତା ନାହିଁ, ଏସବୁ ଅପବର୍ଗ। ଭଗବାନ କଥା ହେଉଛି ଅପବର୍ଗ ରାସ୍ତା, ଏ ଭକ୍ତିର ମାର୍ଗ। ଭକ୍ତିରେ ଯେଉଁ ଆପଣ ଅଗ୍ରସର ହେବେ, ତାର ବିଭିନ୍ନ ସୋପାନ ସବୁ ରହିଛି, ବିଭିନ୍ନ ପାହାଚ ରହିଛି। ଭକ୍ତିର ସ୍ୱାମୀଙ୍କୁ ସୁନ୍ଦରେ ଶ୍ରୀ ରୂପ ଗୋସ୍ୱାମୀ କହିଛନ୍ତି, ଭକ୍ତିର ବିଭିନ୍ନ ସ୍ତର ସବୁ ରହିଛି। ପ୍ରଥମେ ଆମର କିଛି ଶ୍ରଦ୍ଧା ରହିଛି, ଆପଣମାନେ ଆସିଛନ୍ତି ଏଠି ଭଗବାନ କଥା ଶ୍ରବଣ କରିବା ପାଇଁ ସତ୍ସଙ୍ଗ କରିଛନ୍ତି, ଇଏ ଆଦୌ ଶ୍ରଦ୍ଧା, ଇଏ ହେଉଛି ମୂଳ ହେଉଛି ଶ୍ରଦ୍ଧା। ତାପରେ ଆସିଲା ସାଧୁ ସଂଘ, ଆପଣମାନେ ସାଧୁ ସଂଘ କଲେ, ସାଧୁ ସଂଘରେ କ'ଣ ହୁଏ, ଆଦୌ ଶ୍ରଦ୍ଧା ସାଧୁ ସଂଘ ଭଜନ କ୍ରିୟା, ଭଗବାନଙ୍କ ଭଜନ କଥା ଆରମ୍ଭ ହେଲା, ଭଜନ କ୍ରିୟା ଆରମ୍ଭ ହେଲା। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଜନ କ୍ରିୟା ଯେଉଁ ଭଜନ କରୁଛେ, ଆମର ସବୁ ଭିତରେ ହୃଦୟ ଭିତରେ ଯେତେ ସବୁ କାମ କ୍ରୋଧ ଲୋଭ ମୋହ ମଦ ମାଂସ ଭିତରେ ଏଇ ତ୍ରିଗୁଣକୁ ଦାସ ଭୌତିକ ଜଗତର ସବୁ ଅନର୍ଥ ସବୁ ଦୂର ହେବ, ଯେଉଁଥିପାଇଁ ଆମେ ଭଗବାନ ଜାଣିପାରୁ ନାହିଁ ଅନର୍ଥ, ଏ ଅନର୍ଥ ସବୁ ଦୂର ହେଇଯିବ, ଆସ୍ତେ ଆସ୍ତେ ଦୂର ହେବ। ଯେତିକି ଅନର୍ଥ ଦୂର ହେଉଥିବ, ସେତିକି ଆମେ ଭକ୍ତି ରାଜ୍ୟରେ ଅଗ୍ରସର ହେଉଥିବା। ପ୍ରଥମ ହେଉଛି ନିଷ୍ଠା ଆସିବ, ନିଷ୍ଠା ନିଷ୍ଠା ଉପରେ ରୁଚି, ଏସବୁ ବହୁତ ଉନ୍ନତ ସ୍ତରର କଥା। ରୁଚି କହିଲେ ଆମେ ଭଗବାନଙ୍କ ସେବାରେ ନିଷ୍ଠା ଆସିଲା, ଆମେ ଭଗବାନ ସେବା ନିଶ୍ଚିତ ଭାବରେ କରିବା, ଏ ନିଷ୍ଠା। ତାପରେ ତ ହେଉଛି ରୁଚି। ରୁଚି କହିଲେ ଆମକୁ ଯେଉଁ ରସଗୋଲା ମିଠା ରହିଛି, ରସଗୋଲା ଖାଇଲେ ବହୁତ ଆନନ୍ଦ ରହୁଛି, ଟେଷ୍ଟ ରହୁଛି। କିନ୍ତୁ ଯେଉଁମାନଙ୍କର ଜଣ୍ଡିସ ରୋଗ ହେଇଛି, ସେ ମିଠାଟା ପିତା ଲାଗିବ। ସେଇଭଳି ଭାବରେ ଆମର ଅନର୍ଥ ଯେତିକି ଦୂର ହେଉଥିବ, ଆମେ ଭଗବାନଙ୍କର କଥାରେ ରୁଚି ଆସୁଥିବ, ବହୁତ ଆନନ୍ଦ ଲାଗୁଥିବ ଭଗବାନ କଥା। ଏବଂ ଆର ପରସ୍ତ ହେଉଛି ଆସକ୍ତି। ଭୂତ ଜଗତରେ ଆମର ବହୁତ ଆସକ୍ତି ରହିଛି, ବହୁତ ଆମେ ଉଦାହରଣ ଦେବା, ଯେଉଁମାନେ ଚା ପିଉଛନ୍ତି ବା ପାନ ଖାଉଛନ୍ତି, ଏ ଆସକ୍ତି ଛାଡ଼ିପାରୁନାହାନ୍ତି। ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ, ସେ ସମୟରେ ଆମେରିକାରେ ସରକାରଙ୍କର ଚିନ୍ତା ପଡ଼ିଯାଇଥିଲା। ଆମେରିକାବାସୀମାନେ ସବୁ ନିଶାସକ୍ତ ହେଇକି ରହିଥିଲେ, ଡ୍ରଗ୍ ଆଡିକ୍ଟ ହେଇକି ରହିଥିଲେ। ବହୁତ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କଲେ ମଧ୍ୟ ସେମାନେ ନିଶାମୁକ୍ତ ହେଇପାରୁନଥିଲେ। କିନ୍ତୁ ଯେତେବେଳେ ସେମାନେ ପ୍ରଭୁପାଦଙ୍କର ଧାରାରେ ଯୋଗ ଦେଲେ, ଏସବୁ ଛାଡ଼ିଦେଲେ, ନିଶା ସବୁ ଛାଡ଼ିଦେଲେ। ଆସକ୍ତି ବହୁତ ଥିଲା, ଆସକ୍ତି ରହିଛି, ଏ ଆସକ୍ତିକୁ ଆମେ କାଟିପାରିବା ନାହିଁ। କିନ୍ତୁ ଏଇ ଆସକ୍ତି ଯଦି ଭଗବାନଙ୍କର ପ୍ରତି ବା ଭଗବାନ ଭକ୍ତ ପ୍ରତି ଲଗେଇବା, ତାହେଲେ ଭୌତିକ ଆସକ୍ତିରୁ ଆମେ ମୁକ୍ତ ହେଇଯିବା। ଇଏ ଆଉ ଗୋଟେ ଉନ୍ନତ ସ୍ତର, ଆସକ୍ତି ସ୍ତର। ତା ଉପରେ ସ୍ତର ହେଉଛି ଭାବ ସ୍ତର। ଭାବ ସ୍ତର କହିଲେ ଏ ଭୌତିକ ଜଗତରେ ଆମର ଯେମିତି ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି, କି ପିତା ସମ୍ବନ୍ଧ, କି ମାତା, ସ୍ତ୍ରୀ, ଛୁଆ, ପିଲା, ସ୍ୱାମୀ ଇତ୍ୟାଦି ବିଭିନ୍ନ ପ୍ରକାର ଭାଇ ବନ୍ଧୁ କୁଟୁମ୍ବ, ବିଭିନ୍ନ ସମ୍ବନ୍ଧ ରହିଛି। ଏ ସମ୍ବନ୍ଧ ଭଗବାନଙ୍କ ସହିତ ଆମର ରହିଛି। ମନେ ମାଂସ ଜୀବ ଲୋକେ ଜୀବ ଭୂତ ସନାତନ, ଆମେ ଭଗବାନଙ୍କର ସବୁବେଳେ ଅଂଶ, ତେଣୁ ଆମ ଭଗବାନଙ୍କ ସହିତ ଗୋଟେ ସମ୍ବନ୍ଧ ରହିଛି। ଏ ବେଦରେ ତିନୋଟି ତତ୍ତ୍ୱ ରହିଛି, ସମଗ୍ର ବେଦରେ ତିନୋଟି ତତ୍ତ୍ୱ, ଗୋଟେ ସମ୍ବନ୍ଧ, ଅଭିଧାୟ ଏବଂ ପ୍ରୟୋଜନ, ତିନୋଟି ତତ୍ତ୍ୱ। ଭଗବାନ ସହିତ କ'ଣ ସମ୍ବନ୍ଧ ଆମେ ସେଇଟା ଜାଣିପାରିବା, ସେ ସ୍ତରକୁ ଗଲେ ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ହନୁମାନଜୀ ଭଗବାନ ସହିତ କି ସମ୍ବନ୍ଧ ଥିଲା ଭଗବାନଙ୍କ ସହିତ ତାଙ୍କର? ଆଜ୍ଞା, ତ ସମସ୍ତେ ଭକ୍ତ ଦାସ, କବିପତି ଦାସୀ, ବିଭିନ୍ନ ପ୍ରକାର ରହିଛି ଭକ୍ତିର ନଅଟି ଲକ୍ଷଣ ରହିଛି। କବିପତି ଦାସୀ, ଦାସ୍ୟର ସବୁ ଆଚାର୍ଯ୍ୟ କବିପତି, ଦାସ୍ୟ ଭାବରେ ଭଗବାନ ସହ ସମ୍ବନ୍ଧିତ। ଅର୍ଜୁନ ସଖ୍ୟ, ସଖ୍ୟରେ ଭଗବାନ ସହ ସମ୍ବନ୍ଧିତ ହେଇଥିଲେ। ତେବେ ଏହି ସମ୍ବନ୍ଧ ଜ୍ଞାନ ଆସିବ ଆମର ଭାବସ୍ତରକୁ ଗଲେ, ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ତା ଉପର ସ୍ତର ହେଉଛି ପ୍ରେମ। ପ୍ରେମ ହେଉଛି ପ୍ରେମ କୁମାର୍ଥ ମହା, ଇଏ ହେଉଛି ପ୍ରକୃତ ଧର୍ମ, ହେଉଛି ପଞ୍ଚମ ପୁରୁଷାର୍ଥ ପ୍ରେମ। ଧର୍ମ ଅର୍ଥ କାମମୋକ୍ଷ ହେଉଛି କୈତବ ଧର୍ମ, ଏସବୁ ଧର୍ମ ବାଦ ଦିଆଯାଇଛି। ଭଗବତ ଗୀତାରେ ଆମେ ପଢ଼ିବା ଭଗବତ ଗୀତା, ଭଗବତ ଗୀତାରେ ଭଗବାନ ଯେଉଁ କହିଲେ ଧର୍ମ ସ୍ଥାପନ କରିବେ, କି ଧର୍ମ ସେ ଅନ୍ତିମରେ ସେ କହିଲେ, ସେ ଧର୍ମ ସର୍ବଧର୍ମାଂ ପରିତ୍ୟଜ୍ୟ ମା ଏକମ୍ ଶରଣଂ ବ୍ରଜ, କେବଳ ମୋର ଶରଣ ଯା, ହେଉଛି ଧର୍ମ, ହେଉଛି ପ୍ରକୃତ ଧର୍ମ। ଏହି ଧର୍ମକୁ ସ୍ଥାପନ କରିବା ପାଇଁ ଭଗବାନ ଆସିଥିଲେ। ତେଣୁ ଭଗବତ ଗୀତା ଯେଉଁଠୁ ଶେଷ ହେଉଛି ଭାଗବତ, ସେଇଠୁ ଆରମ୍ଭ ହେଉଛନ୍ତି ଧର୍ମ ପ୍ରଜିତ କୈତବତ୍ର। କୈତବ ଧର୍ମ ସବୁ ବାଦ ଦିଆଯାଇଛି, ଧର୍ମ ଅର୍ଥ କାମ ମୁଖ୍ୟ ହେଉଛି କୈତବ ଧର୍ମ। ପ୍ରକୃତ ଧର୍ମ ହେଉଛି କୃଷ୍ଣ ପ୍ରେମ, ଭଗବତ ରାମ ପ୍ରେମ, କୃଷ୍ଣ ପ୍ରେମ, ଇଏ ହେଉଛି ପ୍ରେମ କୁମାର, ଇଏ ପଞ୍ଚମ ପୁରୁଷାର୍ଥ। ଏହି ପ୍ରେମ ସ୍ତରକୁ ଆମେ ଯିବା ସେହି ସମୟରେ। ପ୍ରେମ, ପ୍ରେମର ଉର୍ଦ୍ଧ୍ୱରେ ଆହୁରି ବହୁତ କଥା ରହିଛି, ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ। ଏ ମହାଭାବ ସ୍ତର ହେଉଛି ଏ କୃଷ୍ଣ ଜଗନ୍ନାଥ ହେଇଛନ୍ତି, ସେ ମହାଭାବ ସ୍ତରର କଥା, ସେ ମହାଭାବ ରହିଛନ୍ତି କୃଷ୍ଣ। ତେଣୁ ଯେତେବେଳେ ନାରଦମୁନିକୁ, ନାରଦମୁନି ଆସିଛନ୍ତି, ପହଞ୍ଚିଗଲେ ଖବର ପାଇ ଭଗବାନ କଥା ସେ ଜାଣନ୍ତି, ସବୁ ଭଗବାନ ଭକ୍ତ ସବୁ ଜାଣନ୍ତି, ଆସି ପହଞ୍ଚିଗଲେ। ତେଣୁ ସେ କହିଲେ ଯେ ବର୍ତ୍ତମାନ କୃଷ୍ଣଙ୍କୁ ନେବାକୁ ପଡ଼ିବ, ବୃନ୍ଦାବନକୁ ନେବାକୁ ପଡ଼ିବ, ରାମ ରାଧାରାଣୀଙ୍କୁ ନେବାକୁ ପଡ଼ିବ, ମହାଭାବରେ ରହିଛନ୍ତି ସେ। ତେଣୁ ଯେତେବେଳେ ଏ କଥା ହେଲା, କୃଷ୍ଣଙ୍କୁ ଯିବା ପାଇଁ କଥା ହେଲା, କୃଷ୍ଣ ନେବେ ସେତେବେଳେ, ନା ନା ପ୍ରଥମେ ନାରଦ କହିଲେ ଯେ ଜଣେ ଏକଥା ଯାଇକି ବୃନ୍ଦାବନରେ ସମ୍ବାଦ ଦିଅ, ଖବର ଦିଅ ଯେ କୃଷ୍ଣ ଆସିବେ, କୃଷ୍ଣ ଯିବେ, ତା ପୂର୍ବରୁ ସମ୍ବାଦ ଦେବା ପାଇଁ ପଚରାଗଲା କିଏ ଯିବେ। ତେଣୁ उद्धव पहले मुझे आगुरी कहली कृष्ण आसिले कि आसिले ना तेणु बर्तमान मुझे कि शुणिले ना कथा बलराम कहले मुझे जा वृंदावन कहली कृष्ण आसिले कि कृष्ण गले ना तेणु बर्तमान मुझे कहले मुझे शुणिले ना तेणु सुभद्रा बाहर ठीक अच्छे मुझे जी मुझे कहली ब्रजवासी मैंने मो कथा विश्वास करेंगे मोर भाई आसवे कृष्ण आसवे मो कथा विश्वास करेंगे तेणु एक कथा होगा बलराम कहते मत जी तेणु आप रथयात्रा देखुंत ये रथयात्र ये हूँ रहस्य प्रथम बलराम आस बड़ भाई आसपुर सुभद्रा जापर कृष्ण गले अंतिम जगन्नाथ रथ जा नंदीघोष रथ नंदीघोष रथ जा पहुँच गले वृंदावन राधाराणी भगवान विरह से महाभाव प्रकाश रही राधाराणी राधाराणी महाभारत रही जीवन अच्छी ना जापर ना ललिता विशाखा सखी मैंने देखुं चूड़ा लगे देखुं बच्चे कि ना तेणु जगन्नाथ को रथ आज पहुँची गले निकुंज जो रही भगवान निकुंज लास लीला करूँ सब कुंज रही राधाराणी के कुंज पहुँची गले जगन्नाथ कृष्ण आज पहुँची गले राधा पाखे तेणु राधाराणी सखी मैंने राधा कर्ण से कृष्ण कृष्ण कहले कृष्णकर कर्णर नारदादी भक्त मैंने राधा राधा कहले चेतना आसला तेणु से मिलन होती विरह पर मिलन तेणु आज ये रथयात्रा रथयात्रा अनेक रही रहस्य रही गोटे रहस्य कहली बहुत प्रकार रहस्य रही रथयात्रार पी आर वर्ष कह गए रहस्य अनेक रहस्य रही रथयात्रार तेणु ये जो भगवान आसिले ये रथयात्रा कृष्ण राधा मिलन ये वृंदावन भगवान जो आत्न सिंहासन रु सिंहद्वार आसाचल आगुरी से गोटे पर्वत नीलाचल नीलाचल नम नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः नीलाचल से रही पर्वत से भगवान थे से थे नीलमात्र रूप से थे वर्तमान चतुर्धा रूप से आविर्भाव हेले कृष्ण बलराम एवं सुभद्रा सुदर्शन जगन्नाथ बलदेव सुभद्रा सुदर्शन चतुर्धा मूर्ति आविर्भाव ये कथा आ गए रहस्य रही तेणु भगवान जो रही नीलाचल सिंहद्वार रही जो रत्न सिंहासन रही से जो जगन्नाथ मंदिर रही भगवान से द्वार ऐश्वर्य सब प्रकाश पूजा हो भगवान आज सुवर्ण बेश हो भगवान ऐश्वर्य समस्त ऐश्वर्य से हूँ मालिक भगवद गीता पंचम अध्याय भगवान कहले आम शांति पाइबा चाहते भगवान कहते ये शांति पाइब समस्त सुख पाइबा चाहते भगवान कहते ये सुख पाइब भगवद गीता पंचम अध्याय 28 श्लोक आप पढ़े भगवान कौन भक्ता सर्वलोक महेश्वर श्रुतम सर्वभूता ज्ञातम शांति मुझति भगवान होती उपभोगकारी भक्ता सबकि उपभोगकारी एवं समस्त से मालिक महेश्वर श्रेष्ठ ईश्वर नियंत्रणकारी महेश्वर एवं समस्त श्रुतम सर्वभूता समस्त जीव खाली मनुष्य नुह खाली हिंदू नुह खाली ओडावासी नुह समस्त सम्बलपुरवासी नुह शासनवासी नुह समस्त जिते जीव अच्छा कौन भगवद गीता चौदह भगवान कहले ये जो जिते जीव अच्छा कौन जो 84 लक्ष प्रकार जीव अच्छा सर्वजनिष कमतेय मूर्ता सामग्री जाता ब्रह्म मध्य जगत पिता भगवान पिता समस्त पिता तमेव माता त पिता तमेव तमेव बंधु सखा तमेव तमेव ଏଇ ତିନୋଟି ଯେ ଜିନିଷ ଜାଣିବେ, ତିନୋଟି କଥା, ଭଗବାନ ହେଉଛନ୍ତି ଭୋଗକାରୀ, ସେ ହେଉଛନ୍ତି ସବୁକିଛିର ମାଲିକ, ସେ ହେଉଛନ୍ତି ସମସ୍ତଙ୍କର ବନ୍ଧୁ, ତାହେଲେ ସେ ଜ୍ଞାତ ମାନ ଶାନ୍ତି ମିଳୁଛନ୍ତି, ସେ ଶାନ୍ତି ପ୍ରାପ୍ତ ହେଇଯିବେ। ଶାନ୍ତିର ସୂତ୍ର ଭଗବାନ ଦେଇଛନ୍ତି, ଆମେ ଶାନ୍ତିର ଖୋଜି ବୁଲୁଛେ, ୟୁନାଇଟେଡ୍ ନେସନ୍ କରିଛେ, ଦୁଇଟି ୱାର୍ଲଡ ୱାର୍ ହେଇଗଲା, 2014 ଗୋଟେ ହେଲା, 2047 ଗୋଟେ ହେଲା, ଗୋଟେ 4 ବର୍ଷ ଧରି ଚାଲିଲା, 6 ବର୍ଷ ଧରି ଚାଲିଲା, ଏବଂ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ବର୍ତ୍ତମାନ ପ୍ରସ୍ତୁତି ଚାଲିଛି, କେଉଁ ସମୟ ବିଶ୍ୱଯୁଦ୍ଧ ହେଇଯିବ କହିହେବ ନାହିଁ। ତଥାପି ପ୍ରଥମ ୱାର୍ଲଡ ୱାର୍ ପରେ ଶାନ୍ତିର ବ୍ୟବସ୍ଥା କରିବାକୁ ଶାନ୍ତି ଖୋଜୁଥିଲେ, ସେଥିପାଇଁ କ'ଣ ଜାତିସଂଘ ସୃଷ୍ଟି ହେଲା, ୟୁନାଇଟେଡ୍ ନେସନ୍ସ ସୃଷ୍ଟି ହେଲା, କେମିତି ଶାନ୍ତି ଜଣେ ଶାନ୍ତିରେ ରହିବେ, ବିଶ୍ୱବାସୀ କେମିତି ଶାନ୍ତିରେ ରହିବେ। କିନ୍ତୁ ୟୁନାଇଟେଡ୍ ନେସନ୍ର ଖାଲି ପତାକା ବଢ଼ି ବଢ଼ିଟା ଯାଉଛି, ମେମ୍ବର ସଂଖ୍ୟା ବଢ଼ିଯାଉଛି, କିନ୍ତୁ ଶାନ୍ତି ହେଇପାରୁ ନାହିଁ, ଯୁଦ୍ଧ ଚାଲିଛି। କିନ୍ତୁ ଶାନ୍ତି ଏଇଠି କୁହାଯାଇଛି, ଭଗବତ ଗୀତାରେ ଭଗବାନ କହିଛନ୍ତି ଏଇଭଳି ଭାବରେ ଶାନ୍ତି ପ୍ରାପ୍ତ ହେବେ। ଆମର ପ୍ରଭୁପାଦ ମହାରାଜ କହନ୍ତି ଇଏ ହେଉଛି ପ୍ରକୃତରେ ଇସ୍କନ୍ କହିଲେ ୟୁନାଇଟେଡ୍ ନେସନ୍, ସବୁ ବିଶ୍ୱର ସମସ୍ତେ କୌଣସି ବାଜ ବିଚାର ନାହିଁ, କିଏ ହିନ୍ଦୁ, କିଏ ମୁସଲିମ, କିଏ ଖ୍ରୀଷ୍ଟିଆନ, କିଏ ଛୋଟ ପିଲା, କିଏ ବାଳକ, କିଏ ବୃଦ୍ଧ, କିଏ ଆବାଳ ବୃଦ୍ଧ ବନିତା, କୌଣସି ବାଜ ବିଚାର ନାହିଁ, ସମସ୍ତେ ଭଗବାନଙ୍କର ଅଂଶ, ସମସ୍ତେ ଭଗବାନଙ୍କର ନିଜଧନ, ସମସ୍ତେ ଶାନ୍ତି ପ୍ରାପ୍ତ ହୋଇପାରିବେ। ଯେଉଁମାନେ ଯୋଗ ଦେଲେ, ଇସ୍କନରେ ଯୋଗ ଦେବେ, ସାରା ପୃଥିବୀରେ ଇସ୍କନ ଚାଲିଛି, ଆନନ୍ଦ ରହୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, କୌଣସି ବାଛ ବିଚାର ନାହିଁ, ଇଏ ଭାରତୀୟ, ଇଏ ଆମେରିକୀୟ, ଇଏ ନା, ଏସବୁ ଉପାଧି, ଏସବୁ କଥା ପରେ କହିବା। ତେଣୁ ଇଏ ହେଉଛି ଶାନ୍ତି ଜଣେ ପ୍ରାପ୍ତ ହେବ, ଏଇ ଶାନ୍ତି ସୂତ୍ର ରହିଛି କଥା, ଭଗବାନ କହିଛନ୍ତି ଆମେ ଶାନ୍ତି ପ୍ରାପ୍ତ ଶାନ୍ତିରେ ରହିପାରିବା। ତେଣୁ ଭଗବାନ ଯେଉଁ ଦ୍ୱାରକାରେ ରହିଛନ୍ତି, ଦ୍ୱାରକାରେ ଐଶ୍ୱର୍ଯ୍ୟ ରହିଛି, ଭଗବାନ ସବୁକିଛି ଐଶ୍ୱର୍ଯ୍ୟ, ସେ ହେଉଛନ୍ତି ମାଲିକ, ଭଗବାନ ଏଠି ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ପରାଶରମଣି ତାଙ୍କର ସଂଜ୍ଞା ଦେଇଛନ୍ତି ଭଗବାନଙ୍କର, ଐଶ୍ୱର୍ଯ୍ୟ ସେ ସମଗ୍ର ସମଗ୍ର ଐଶ୍ୱର୍ଯ୍ୟର ଯେ ମାଲିକ ସେ ହେଉଛନ୍ତି ଭଗବାନ। ଆଜି ତାଙ୍କର ଚାଲିଛି ସୁବର୍ଣ୍ଣ ବେଶ, ଚାଲିଛି ସୁନା ବେଶ, ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ଦେଖୁଛନ୍ତି ସେ, କିନ୍ତୁ ସେ ଐଶ୍ୱର୍ଯ୍ୟରେ ଆନନ୍ଦ ପ୍ରାପ୍ତ ହେଇପାରନ୍ତି ନାହିଁ। ଐଶ୍ୱର୍ଯ୍ୟରେ ଯେଉଁମାନେ ଭଗବାନଙ୍କୁ ସେଇଭଳି ଭାବରେ ଆରାଧନା କରନ୍ତି, ଐଶ୍ୱର୍ଯ୍ୟ ରୂପରେ ଗୋଟେ କଥା ରହିଛି, ଭଗବାନଙ୍କର ଯେଉଁ ଭକ୍ତ ଥିଲେ, ଭଗବାନଙ୍କର ଆମେ କହିଲେ ନା, ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ବୃନ୍ଦାବନରେ ପୂର୍ଣ୍ଣତମ, ବୃନ୍ଦାବନ ହେଉଛି ହାଇଏଷ୍ଟ ଲୀଳା, ସବୁଠାରୁ ଶ୍ରେଷ୍ଠ ଲୀଳା ବୃନ୍ଦାବନ। ତେଣୁ ଭଗବାନ ସେଇଥିରେ ଆନନ୍ଦିତ ହୁଅନ୍ତି, ବୃନ୍ଦାବନ ଲୀଳାରେ ଭଗବାନ ଆନନ୍ଦିତ ହୁଅନ୍ତି। କିନ୍ତୁ ଏଇ ଐଶ୍ୱର୍ଯ୍ୟର ସବୁ ରହିଛି, ଯେଉଁମାନେ ଐଶ୍ୱର୍ଯ୍ୟ ଉପାସନା କରୁଛନ୍ତି, ବୈକୁଣ୍ଠ, ବୈକୁଣ୍ଠ ଉପାସନା କହିଲେ ଐଶ୍ୱର୍ଯ୍ୟ ଉପାସନା, ଭଗବାନଙ୍କର ବହୁତ ଐଶ୍ୱର୍ଯ୍ୟ ରହିଛି। ଏଇ ଐଶ୍ୱର୍ଯ୍ୟ ଉପାସନା ଯେଉଁ ଜଣେ ଭକ୍ତ ଥିଲେ, ଭଗବାନଙ୍କୁ ଐଶ୍ୱର୍ଯ୍ୟ ରୂପରେ ପୂଜା ପୂଜିତ ହେବା ପାଇଁ ଚାହୁଁଥିଲେ ଜଗନ୍ନାଥଙ୍କର, ଆଉ ଜଣେ ଭକ୍ତ ଥିଲେ ଭଗବାନଙ୍କର ମାଧୁର୍ଯ୍ୟ ରୂପରେ, ବଣବେଶ ବନବେଶ ଗୋପବେଶ ବଂଶୀଧାରୀ, ତାଙ୍କର ମସ୍ତ ଛତ୍ର ନାହିଁ, ତାଙ୍କର ନାହିଁ ସିଂହା, ତାଙ୍କର ମସ୍ତ କିରୀଟ ନାହିଁ, କୌଣସି ସୁବର୍ଣ୍ଣ ନାହିଁ, ଆଭୂଷଣ ନାହିଁ, ଇଏ ହେଉଛି ଐଶ୍ୱର୍ଯ୍ୟ, ଇଏ ହେଉଛି ବୃନ୍ଦାବନ ବେଶ, ମାଧୁର୍ଯ୍ୟ ବେଶ। ତେଣୁ ଭକ୍ତ ଦୁଇ ଜଣ ଭକ୍ତଙ୍କ ଭିତରେ ବିବାହ ଚାଲିଲା, ନା ଜଗନ୍ନାଥଙ୍କର ଏଇ ବୃନ୍ଦାବନ ବେଶରେ ଜଗନ୍ନାଥଙ୍କୁ ପୂଜିବା, ଆର ଜଣ କହିଲେ ନା ଐଶ୍ୱର୍ଯ୍ୟ ବେଶରେ ଜଗନ୍ନାଥଙ୍କୁ ପୂଜିବା। ତେଣୁ ଜଗନ୍ନାଥ କହିଲେ ଠିକ୍ ଅଛି, ଦୁଇ ଜଣ ସମସ୍ତଙ୍କୁ ଚୋର ଭଗବାନ ପ୍ରାର୍ଥନା କହୁ, ମୋତେ ବି ବ୍ୟବସ୍ଥା କରୁଛନ୍ତି, ଚୋରି କରିବି, ଆଉ ଧନୀ ବ୍ୟକ୍ତି ସିଏ କହିଲେ ରହୁ, ଭଲ ଧନ ସୁରକ୍ଷିତ ରହୁ, ଚୋରି ଯେମିତି ନୂଆ ହଉ ତ ଚୋର ନ ଆସୁ। ଏଇଭଳି ଭାବରେ ଭଗବାନଙ୍କର ସମସ୍ତେ ଆପ୍ଲିକେସନ ଦେଉଛନ୍ତି, ଭଗବାନ ସମସ୍ତ ଆପ୍ଲିକେସନ ଗ୍ରାଣ୍ଟ କରୁଛନ୍ତି, ଗ୍ରାଣ୍ଟେଡ଼। ତେଣୁ ଭଗବାନ ଦୁଇ ଜଣ ଭକ୍ତଙ୍କର କଥା ରଖିଲେ, ଭଗବାନ ଏ ଯେଉଁ ବୃନ୍ଦାବନରେ ଯେଉଁ ରଥଯାତ୍ରା ହେଲା, ଏ ରଥଯାତ୍ରା ହେଉଛି ଭଗବାନ ଦ୍ୱାରକାରୁ ବୃନ୍ଦାବନକୁ ଆସୁଛନ୍ତି, ରଥରେ ଆସୁଛନ୍ତି, ପ୍ରଥମେ ବଳରାମ, ତାପରେ ସୁଭଦ୍ରା, ତାପରେ କୃଷ୍ଣ ଆସୁଛନ୍ତି, ତାଙ୍କ ସହିତ ସୁଦର୍ଶନ ମଧ୍ୟ ଆସୁଛନ୍ତି। ତେଣୁ ଏଇ 9 ଦିନ ଧରି ଯାତ୍ରା ହେଉଛି, 7 ଦିନ ରହିଲେ, ଗୁଣ୍ଡିଚାରେ ରହିଲେ, ବୃନ୍ଦାବନ ଏଇଟା ସବୁ ରହିଛି, ଭଗବାନ ସେ ବୃନ୍ଦାବନକୁ ଆସିବା ମାନେ ଭଗବାନ ଏ ଐଶ୍ୱର୍ଯ୍ୟରେ ଆନନ୍ଦିତ ହୁଅନ୍ତି ନାହିଁ। ଆମ ସମୟ ହେଇଯାଉଛି, ଆମେ ଖାଲି ଗୋଟିଏ କଥା କହିବା, ଐଶ୍ୱର୍ଯ୍ୟ ବୃନ୍ଦାବନ ଏଇଟା ଭଗବାନ କେମିତି ଆନନ୍ଦିତ ହୁଅନ୍ତି। চৈতন্য চরিতামৃত বর্ণনা করাযাইছে, গীতা তারপরে ভাগবত তারপরে চৈতন্য চরিতামৃত। ভগবান ঐশ্বর্যের এতে আনন্দিত হুম নাই, ভগবান মাধুর্যের আনন্দিত হুম চৈতন্য চরিতামৃত বর্ণনা করাযাইছে।
প্রিয়ান করি করি হরে মোর
ভগবান ভগবান সে গাড়ি দিকে ভর্সন করতে ভগবান লম্পট এইভাবে বিভিন্ন প্রকার গাড়ি দিকে ভগবান আমি তো কিন্তু না সেসব কথা তাঁর সে অধিকার রয়েছে। প্রিয়া মানে তাঁর রয়েছে ষোল হাজার শহে আট না না গোপী শত কোটি গোপী রয়েছেন শহে কোটি গোপী সে কিভাবে ভাবে ভর্ষনা করতে কৃষ্ণকু রাধারাণী বহু সময় মান করতে তাকে আলোক করতে না তাকে কুঞ্জকু আসবে মনা করে দিকে বিশাখা রয়েছে সব আলোক করতে না হো কৃষ্ণ হো অন্য বিনয় করে প্রবেশ করতে বহু সব লীলা সব রয়েছে। তেমন ভগবান কোথায় যদি মোর প্রিয়া মো উপরে মান করে অভিমান করে ভর্সনা করে গাড়ি দিয়ে নিন্দা করে বেদ স্তুতি হইতে সে হরে মোর মন বেদরে আমি যে ভগবান স্তুতি করতে তা অপেক্ষা ভগবান মন এসে বেশি বেশি আকর্ষিত হয়ে যায়। মাতা মোরে মা কন করতে মাতা মোরে পুত্র ভাবে চোরি করতে সমস্ত আসি কমপ্লেন করতে সমস্ত আসি অভিযোগ করতে তোমার পুত্র এইভাবে চোরি করছেন ব্রজে প্রসিদ্ধ নবনীত চোর সি তেমন মা তাকে বাঁধি থে যেতে বাঁধিলে যেতে দৌড়ি দৌড়লে দুই আগে কমি যা কিন্তু মাঙ্কর জিদ দেখি ভগবান বন্ধা হলে সে কথা মাতা মানে পুত্র ভাবে পারায়ণ বন্ধন অতিহীন জ্ঞান করে লালন পড়া এই ছোট পিলা কি জানি ভগবান নহ ছোট পিলা কিছু জ্ঞান নাইয়ার এইভাবে ভাবে লালন পালন করেন পিতা মাতা মানে
সখা শুদ্ধ সখে করে স্কন্ধে আরো
আরোহণ করে যাতে স্কন্ধে চড়ি যাতে ভগবান বৃন্দাবন ভাব তেমনি এইভাবে ভাবে ভগবান দ্বারকারে ঐশ্বর্যের পূজিত হুম কিন্তু বৃন্দাবন সে মাধুর্য মাধুর্য ভাব মাধুর্য ভাবে পূজিত হুম তেমনি এই রথযাত্রা এই সাত দিন ধরি ভগবান রয়েলে গুণ্ডিকা মন্দিরে গোটে দিন গলে গোটে দিন আসলে এইভাবে ভাবে নবদিন গুণ্ডিকা যাত্রা তেমনি এই নদিন কি ভগবান বৃন্দাবন ভাবক জাগ্রত জাগ্রত করবে ভগবান বৃন্দাবন ভাবকে আস্বাদন করতে তেমন ভক্ত মানে এই ভগবান রয়েছে বৃন্দাবন ভাবে সে ঐশ্বর্য নথায় মাধুর্য ভগবান বৃন্দাবন রে কোণী সুবর্ণ মুকুট ধারণ করতে না যদিও অছি কিন্তু সে বেশি পূজিত হচ্ছে কোথায় না গোপ বেশ সে জন গোপাল ତାଙ୍କର ରହିଛି ବାଂଶୁରୀ ରହିଛି, ତାଙ୍କର ସବୁ ଗୁଞ୍ଜାମାଳା ରହିଛି, ଏସବୁଥିରେ ସେ ବହୁତ ଆନନ୍ଦିତ ହୁଅନ୍ତି ଏ ବୃନ୍ଦାବନ ଭାବ। ତେଣୁ ଏଭଳି ଭାବରେ ଏ ଯେଉଁ ରଥଯାତ୍ରା ରହୁଛି, ଏ ରଥଯାତ୍ରାରେ ଭଗବାନ ଐଶ୍ୱର୍ଯ୍ୟରୁ ମାଧୁର୍ଯ୍ୟ ଭାବ ଆସ୍ୱାଦନ କରୁଛନ୍ତି। ତେଣୁ ଯେତେବେଳେ ସରିଗଲା ଭଗବାନ ଫେରିଲେ, ଫେରିଲା ପରେ ଐଶ୍ୱର୍ଯ୍ୟ ପୁଣି ପ୍ରକାଶ କରିଛନ୍ତି ଭଗବାନ ସୁବର୍ଣ୍ଣ ବେଦ ଐଶ୍ୱର୍ଯ୍ୟ ଭଗବାନ ଦେଖୁଛନ୍ତି ସବୁ ସବୁକିଛି ଐଶ୍ୱର୍ଯ୍ୟ ମାଲିକ ହେଉଛନ୍ତି ସେ ଜଗନ୍ନାଥ। ସବୁକିଛି ଆମେ ଯେଉଁ ଧନ ପାଇଛେ ଭଗବାନ ସେ ଆମକୁ ସେ ପ୍ରଦାନ କରିଛନ୍ତି। ଯେତେ ଯେତେ ଧର ଧନୀ ବ୍ୟକ୍ତି ହୁଅନ୍ତି ନା କାହିଁକି, ସେ ଧନ ସେ ଭଗବାନ ଆସିଛି, ଭଗବାନ ଦେଇଛନ୍ତି। ତେଣୁ ଏଇ ଭଗବାନଙ୍କର ଆଜି ସୁବର୍ଣ୍ଣ ବେଶରେ ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି। ସବୁକିଛି ମାଲିକ ସିଏ, ସବୁ ସବୁ ଧରଣର ମାଲିକ। ତେଣୁ ଏଇଭଳି ଭାବରେ ଭଗବାନ ଜଗନ୍ନାଥଙ୍କର କଥା ଅନନ୍ତ କଥା ରହିଛି ଆମର ସୀମିତ ସମୟ ଭିତରେ ଆମେ କିଛି କଥା ପରିବେଷଣ କଲେ। ତେଣୁ ଆମର କହିବାରେ ଛାଡ଼ିଗଲେ କି ରହିଲା, କି ସନ୍ଦେହ ରହିଲା, ବା ପ୍ରଶ୍ନ ରହିଲା, ତେଣୁ ଆପଣମାନେ ଯଦି କାହିଁକି ପ୍ରଶ୍ନ କରିପାରନ୍ତି। ତେଣୁ ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ପଚାରିବା, ଆମେ କହିବା ପାଇଁ ଗୋଟେ ଆନାଉନ୍ସମେଣ୍ଟ କରିବା। ଆସନ୍ତାକାଲି ରହିବା ଆମ ମନ୍ଦିରରେ ଖଣ୍ଡେ ପ୍ରୋଗ୍ରାମ ରହିବ, ସବୁ ସବୁ ରକମ ପ୍ରୋଗ୍ରାମ ରହୁଛି। ତେଣୁ ଆପଣମାନେ ଆସନ୍ତୁ, ଆମର ଶ୍ରୀ ଭଗବାନ କଥା କୁହାଯିବ। ଆପଣମାନଙ୍କ ପାଇଁ ଶ୍ରୀ ଆମେ ଭାଗବତ କହିବା, ଭଗବତ ଗୀତା କହିବା, ଶ୍ରୀ ଭାଗବତ କହିବା। ଆମେ କହିଲେ ଗୀତା ଯେଉଁ ସେ ସେ ଭାଗବତ ସେଇଠୁ ଆରମ୍ଭ ହେଇଛନ୍ତି। ଭାଗବତ ଆମର ଆରମ୍ଭରୁ କଥା କହୁଛି ଭଗବାନଙ୍କ କଥା, ଭାଗବତ କଥା ଆପଣମାନେ ଶ୍ରବଣ କରିବେ ରେଗୁଲାରଲି। ଏଭଳି ଭାବରେ ପ୍ରୋଗ୍ରାମ ସବୁ ରହିଛି, ଅନ୍ୟାନ୍ୟ ପ୍ରୋଗ୍ରାମ ସବୁ ବିଷୟରେ ଆମର ଆଶିଷ ସବୁ କହିବେ ଆପଣଙ୍କୁ। ତେଣୁ ଆମ କଥାକୁ ବିଶ୍ରାମ ଦେବାକୁ ପଚାରିବା, ଆମ କଥା ତାହେଲେ କହିଲୁ ଆମର କଠିନ କଥା, ଆପଣମାନଙ୍କର ସମ୍ବନ୍ଧୀୟ ଭାଷା ଆମେ ଜାଣିନାହୁଁ, ଆମେ ବୁଝିପାରିଲେ କି ନାହିଁ, କାହା କିଛି ପ୍ରଶ୍ନ ରହିଲା, କାହା କିଛି ସନ୍ଦେହ ରହିଲା, ନହେଲେ ପୁଣି ଆମେ କଥାକୁ ବିଶ୍ରାମ ଦେବା, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତଂ କି ଜୟ, ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ, ଭଗବାନ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀଙ୍କ ସୁବର୍ଣ୍ଣ ବେଶ କି ଜୟ, ଶ୍ରୀ ହନୁମାନ ଜୀଉ କି ଜୟ, ରାମଚନ୍ଦ୍ର ଜୀଉ କି ଜୟ, ସମ୍ବେ ଗୌର ଭକ୍ତ କି ଜୟ, ଗୌର ପ୍ରମାନନ୍ଦେ।
ହରେ କୃଷ୍ଣ।